ମୁଁ ୱାର୍ଡ ନମ୍ବର 21 ରୁ ଜନତା ନଗର ସାହିରୁ ବିରଞ୍ଚି କହୁଥିଲି। ଆମ ସାହିରେ ଏବେ ପ୍ରାୟତଃ ସବୁଦିନ ଅଳିଆ ଗାଡି ଆସୁଛି ଏବଂ ଅଳିଆ ସଫା କରିକି ଯାଉଛି, ତ ଏଥିପାଇଁ ଆମେ ସବୁ ଉପକୃତ ହେଉଛି। ତ ଏଥିପାଇଁ ଆପଣଙ୍କ ପ୍ରତି ବହୁତ ବହୁତ ଧନ୍ୟବାଦ। ଆଉ ଅଳିଆ ସେ ଭଲ ଭାବରେ ସଫା କରିକି ନେଉଛି, ତ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।